ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଜନ ଆନ୍ଦୋଳନରେ ପରିଣତ ହୋଇଛି ସଣ୍ଡେ ଜନ ସାଇକେଲ କାର୍ଯ୍ୟକ୍ରମ, କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ବିଶ୍ୱ ବାଣିଜ୍ୟ ସଂଗଠନ ସହିତ ଏକ ଉନ୍ମୁକ୍ତ, ନିରପେକ୍ଷ ଓ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛି ଭାରତ। ଆଜି ରାତିରେ ଦୃଶ୍ୟମାନ ହେବ ଚଳିତ ବର୍ଷର ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ। ନୂତନ ଶୁଳ୍କ ନୀତି ଲାଗୁ ହେବା ପରେ ଆମେରିକାକୁ ଡାକ ପରିବହନ 80%ରୁ ଅଧିକ ହ୍ରାସ। ଏବଂ ପୁରୁଷ ଏସିଆ କପ୍ ହକି ଚମ୍ପିଅନ୍ସିପ୍ର ଟାଇଟଲ୍ ହାସଲ ପାଇଁ ଆଜି ଭାରତ କୋରିଆ ମଧ୍ୟରେ ହେବ ମୁକାବିଲା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ସଣ୍ଡେ ଜନ ସାଇକେଲ କାର୍ଯ୍ୟକ୍ରମ ଦେଶବ୍ୟାପୀ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ସେ କହିଛନ୍ତି, ସୁସ୍ଥ ଓ ନିରୋଗ ରହିବା ଏବଂ ସ୍ୱଦେଶୀ ଦ୍ରବ୍ୟର ବ୍ୟବହାରକୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ସମାରୋହରେ 50ରୁ ଅଧିକ ସାଂସଦ ଯୋଗ ଦେଇଥିଲେ। ଚଳିତ ବର୍ଷ ଫିଟ୍ ଇଣ୍ଡିଆ ସଣ୍ଡେ ଜନ ସାଇକେଲ କାର୍ଯ୍ୟକ୍ରମର ବାର୍ତ୍ତା ରହିଛି, ଗର୍ବ ସେ ସ୍ୱଦେଶୀ। ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀସ୍ଥିତ ଭାରତୀୟ ରେଳବାଇର ସହାୟତାରେ କାର୍ଯ୍ୟକାରୀ କରାଯାଉଛି। ଦେଶର ବିଭିନ୍ନ ଭାଗରେ ଥିବା 8000 ଉର୍ଦ୍ଧ୍ୱ ସ୍ଥାନରେ ଆଜି ଏକକାଳୀନ ଭାବେ ଫିଟ୍ ଇଣ୍ଡିଆ ସଣ୍ଡେ ଜନ ସାଇକେଲ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସାଇକେଲ ଚାଳନା ଦ୍ୱାରା ଏକ ଉତ୍ତମ ବ୍ୟାୟାମ ହେବା ସହ ପରିବେଶ ପ୍ରଦୂଷଣକୁ ବହୁମାତ୍ରାରେ ରୋକାଯାଇପାରୁଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଜିଏସ୍ଟି ସଂସ୍କାର ଫଳରେ ବାଇସାଇକେଲ କ୍ରୟ ଉପରେ ଜିଏସ୍ଟି ହାର 18%ରୁ 5%କୁ ହ୍ରାସ କରାଯାଇଛି। ଦେଶର ସାଧାରଣ ନାଗରିକଙ୍କୁ ଦୃଷ୍ଟିରେ ରଖି ଜିଏସ୍ଟି ପରବର୍ତ୍ତୀ ପିଢ଼ି ସଂସ୍କାର ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା 22 ତାରିଖରୁ ଏହା କାର୍ଯ୍ୟକାରୀ ହେବ। ଜିଏସ୍ଟି ପରିଷଦର ଗତ ବୁଧବାର ଅନୁଷ୍ଠିତ ବୈଠକରେ ଟିକସ ହାର ହ୍ରାସ କରିବା ଏବଂ ବ୍ୟବସାୟିକ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବହୁକ୍ଷେତ୍ରୀୟ ସଂସ୍କାର ଘୋଷଣା କରିଛି। ଗତ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ସୁଦ୍ଧା ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଥିଲେ। ଜିଏସ୍ଟି ପରିଷଦ ବୈଠକରେ 4-ସ୍ତରୀୟ ଟିକସ ହାର ବ୍ୟବସ୍ଥାକୁ ହ୍ରାସ କରାଯାଇ 2 ସ୍ତରରେ ସୀମିତ ରଖାଯାଇଛି। ନାଗରିକଙ୍କ ଜୀବନଧାରଣର ମାନ ଉନ୍ନତି କରିବା ଏବଂ ଟିକସ ହାସଲ ପ୍ରକ୍ରିୟାକୁ ଅଧିକ ସରଳ କରିବା ଲକ୍ଷ୍ୟ ନେଇ ଜିଏସ୍ଟି ପରିଷଦ ବୈଠକରେ ବିଭିନ୍ନ ସଂସ୍କାରମୂଳକ ନିଷ୍ପତ୍ତି ଗ୍ରହଣ କରାଯାଇଛି। 33 ଜୀବନରକ୍ଷାକାରୀ ଔଷଧ ଉପରେ ଜିଏସ୍ଟି 12%ରୁ ଶୂନ୍ୟକୁ ହ୍ରାସ ଏବଂ କର୍କଟ ତଥା କେତେକ ବିରଳ ରୋଗର ଚିକିତ୍ସା ପାଇଁ ବ୍ୟବହୃତ 3 ଗୁରୁତ୍ୱପୂର୍ଣ୍ଣ ଔଷଧ ଉପରୁ ଟିକସ ହାରକୁ 5%ରୁ ଶୂନ୍ୟକୁ ହ୍ରାସ କରାଯାଇଛି। ଜିଏସ୍ଟି ହାରରେ ସଂଶୋଧନକୁ ସମାଜର ବିଭିନ୍ନ ବର୍ଗ ସ୍ୱାଗତ କରିଛନ୍ତି। ଚିକିତ୍ସା ଉପକରଣ ଉପରେ ଜିଏସ୍ଟି ହ୍ରାସ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚକୁ ହ୍ରାସ କରିବା ସହ ଏହାର ସୁଫଳ ସିଧାସଳଖ ନାଗରିକ ସମାଜ ପାଇବ ବୋଲି ଆଶା କରାଯାଉଛି। ବିଶ୍ୱ ବାଣିଜ୍ୟ ସଂଗଠନ ସହିତ ଏକ ଉନ୍ମୁକ୍ତ, ନିରପେକ୍ଷ ଏବଂ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ପ୍ରତି ଭାରତ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି। ଭ୍ଲାଡିଭୋଷ୍ଟକ୍ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ବାଣିଜ୍ୟ ମନ୍ତ୍ରୀଙ୍କ ବୈଠକରେ ଭାରତ ଏହା ପ୍ରକାଶ କରିଛି। ଏସୀୟ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସମନ୍ୱିତ ଶକ୍ତିକୁ ବ୍ୟବହାର କରାଯିବା ସହ ସହଭାଗିତା ବୃଦ୍ଧି ଉପରେ ଭାରତ ଗୁରୁତ୍ୱ ପ୍ରଦାନ କରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ରପ୍ତାନୀ ବିବିଧତା, ନିର୍ଭରଶୀଳତା ହ୍ରାସ ଏବଂ ନିରନ୍ତର ଯୋଗାଣ ଶୃଙ୍ଖଳ ସୃଷ୍ଟି ଉପରେ ଭାରତ ଧ୍ୟାନ କେନ୍ଦ୍ରୀଭୂତ କରିଛି। ବୈଠକରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀଙ୍କ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଚିବ ଅମିତାଭ କୁମାର ବିକାଶକୈନ୍ଦ୍ରିକ ଢାଞ୍ଚା ଉପରେ ଆଲୋକପାତ କରିଛନ୍ତି। ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବା ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକର ଅଧିକ ଅଂଶଗ୍ରହଣ ଉପରେ ଶ୍ରୀ କୁମାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏଥିପାଇଁ ଆବଶ୍ୟକ ନୀତି ଏବଂ ସ୍ୱଚ୍ଛତା ସହିତ ବାଣିଜ୍ୟ ଓ ଦକ୍ଷ ମାନବ ସମ୍ଭଳର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ବର୍ଷର ସବୁଠାରୁ ଲମ୍ବା ଏବଂ ଦୁଷ୍ପ୍ରାପ୍ୟ ଚନ୍ଦ୍ରଗ୍ରହଣ ଆଜି ରାତିରେ ଦୃଶ୍ୟମାନ ହେବ। ଏହି ଚନ୍ଦ୍ରଗ୍ରହଣ ଭାରତର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁ ସମେତ ଏସିଆ ମହାଦେଶ, ଅଷ୍ଟ୍ରେଲିଆ, ପୂର୍ବ ଆଫ୍ରିକା ଏବଂ ୟୁରୋପର କେତେକ ସ୍ଥାନରେ ପରିଦୃଶ୍ୟ ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଚନ୍ଦ୍ରଗ୍ରହଣ ଆଜି ରାତି 8:58ରୁ ରାତି 2:25 ପର୍ଯ୍ୟନ୍ତ ଦେଖାଯିବ। ସୂର୍ଯ୍ୟ ଏବଂ ଚନ୍ଦ୍ରର ମଧ୍ୟଭାଗରେ ପୃଥିବୀ ଉଭା ହେଲେ ଚନ୍ଦ୍ର ଉପରେ ଏକ ଛାୟା ପ୍ରତିଫଳିତ ହୁଏ ଏବଂ ଏହା ପୂର୍ଣ୍ଣିମା ରାତ୍ରିରେ ବିଶେଷ ଭାବରେ ପରିଦୃଶ୍ୟ ହୁଏ। ସୂର୍ଯ୍ୟଙ୍କଠାରୁ ଆସୁଥିବା ଏକ ଲାଲ ଆଲୋକରଶ୍ମି ପୃଥିବୀ ଉପରେ ପଡ଼ିଲେ ତାହାର ଛାୟା ଚନ୍ଦ୍ରଙ୍କ ଉପରେ ପ୍ରତିଫଳିତ ହେବାରୁ ଏହି ଚନ୍ଦ୍ରଗ୍ରହଣ ହେଉଥିବା ଜ୍ୟୋତିର୍ବିଜ୍ଞାନୀମାନେ ମତ ଦିଅନ୍ତି। ନୂତନ ଶୁଳ୍କ ନୀତି ଲାଗୁ ହେବା ପରେ ଆମେରିକାକୁ ଡାକ ପରିବହନ 80% ଅଧିକ ହ୍ରାସ ପାଇଛି। ଜାତିସଂଘର ଏକ ସଂସ୍ଥା ୟୁନିଭର୍ସାଲ୍ ପୋଷ୍ଟାଲ ୟୁନିୟନ୍ ୟୁପିୟୁ କହିଛି, ଅଗଷ୍ଟ 29 ଆମେରିକା ଡାକ ବିଭାଗ ନେଇ ନୂତନ ଶୁଳ୍କ ନୀତି ଲାଗୁ କରିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଦୀର୍ଘକାଳୀନ ନିୟମରେ ପରିବର୍ତ୍ତନ ଏହାର ଏକ କାରଣ ହୋଇଛି। ନୂତନ ଶୁଳ୍କ ନୀତି ଅନୁଯାୟୀ 800 ଆମେରିକୀୟ ଡଲାରରୁ କମ୍ ମୂଲ୍ୟର କ୍ଷୁଦ୍ର ପ୍ୟାକେଜ୍ଗୁଡ଼ିକୁ ଶୁଳ୍କମୁକ୍ତ ଘୋଷଣା କରାଯାଇଥିଲା। ତେବେ ପୂର୍ବ ନିୟମ 1938 ଆରମ୍ଭ ହୋଇଥିଲା। 2024 ସୁଦ୍ଧା ଡାକ ଯୋଗେ ଆମେରିକାକୁ ପରିବହନ 1.36 ବିଲିୟନ୍ ପ୍ୟାକେଜ୍କୁ ବୃଦ୍ଧି ପାଇଥିଲା। ଶୁଳ୍କ ବୃଦ୍ଧି ନେଇ ତୁରନ୍ତ ନିଷ୍ପତ୍ତି ନିଆଯିବାକୁ ପରିଚାଳକଙ୍କୁ ପ୍ରସ୍ତୁତ ହେବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିନାହିଁ, ଫଳରେ ଆମେରିକାକୁ ଡାକ ପରିବହନ କ୍ଷେତ୍ର ଗୁରୁତର ବାଧାପ୍ରାପ୍ତ ହୋଇଛି। ଇତିମଧ୍ୟରେ 88 ଡାକ ପରିଚାଳକ ଆମେରିକାକୁ ପାର୍ସଲ ପଠାଇବା ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ବନ୍ଦ କରିଦେଇଛନ୍ତି। ଏଥିମଧ୍ୟରେ ଭାରତ, ମେକ୍ସିକୋ, ଜର୍ମାନୀ, ଫ୍ରାନ୍ସ, ସ୍ପେନ୍, ଇଟାଲୀ, ଅଷ୍ଟ୍ରେଲିଆ, ଜାପାନ, ତାଇୱାନ ଓ ସ୍ୱିଜରଲ୍ୟାଣ୍ଡ ଭଳି ଦେଶ ଅନ୍ତର୍ଭୁକ୍ତ ବୋଲି ୟୁପିୟୁ କହିଛି। ତେବେ ଡାକ ବିତରଣକୁ ପୁନଃ ସ୍ଥାପନ କରିବା ନେଇ ରହିଥିବା ଆହ୍ୱାନଗୁଡ଼ିକ ଉପରେ ପ୍ରୟାସ ଜାରି ରହିଛି ବୋଲି ୟୁପିୟୁ ସୂଚନା ଦେଇଛି। ୟୁକ୍ରେନ୍ର ରାଜଧାନୀ କିଭ୍ ଉପରେ ରୁଷିଆର ଏକ କ୍ଷେପଣାସ୍ତ୍ର ଆକ୍ରମଣ ଫଳରେ ଅତିକମ୍ରେ 3 ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିବା ବେଳେ 18 ଆହତ ଏବଂ ଅନେକଗୁଡ଼ିଏ କୋଠା ଭାଙ୍ଗିରୁଜି ଯାଇଛି। ସୂଚନା ଅନୁଯାୟୀ ଏହି ଆକ୍ରମଣ ଫଳରେ ହଠାତ୍ ସ୍ଥାନୀୟ ଅଞ୍ଚଳରେ ନିଆଁ ଲାଗିଯାଇଥିଲା। ରୁଷିଆ ଏହି ଯୁଦ୍ଧରୁ ବିରତ ରହିବା ନିମନ୍ତେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କୂଟନୈତିକ ପଦକ୍ଷେପ ଅଦ୍ୟାବଧି ଫଳପ୍ରଦ ହୋଇନଥିବା ଜଣାଯାଇଛି। ସୂଚନାଯୋଗ୍ୟ, ରୁଷ ୟୁକ୍ରେନ୍ ଯୁଦ୍ଧ 3.5 ବର୍ଷ ଧରି ଲାଗି ରହିଛି। ଜାପାନର ପ୍ରଧାନମନ୍ତ୍ରୀ ସିଗେରୁ ଇସିବା ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ଜୁଲାଇ ମାସରେ ହୋଇଥିବା ନିର୍ବାଚନରେ ଇସିବାଙ୍କ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି ଏଲ୍ଡିପି ନେତୃତ୍ୱାଧୀନ ମେଣ୍ଟ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହ୍ରାସ ପରିପ୍ରେକ୍ଷୀରେ ଇସିବା ଏହି ନିଷ୍ପତ୍ତି ନେଇଛନ୍ତି। ସରକାରୀ ପ୍ରସାରଣ ସଂସ୍ଥା ଏନ୍ଏଚ୍କେ ଆଜି ଏ ସମ୍ପର୍କିତ ରିପୋର୍ଟ ପ୍ରଚାର କରିଛି। ତେବେ ନିର୍ବାଚନର ଫଳାଫଳ ଘୋଷଣା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ଇସିବା ଇସ୍ତଫା ଦେବାକୁ ଯୋଜନା କରୁଥିବା ସଂକ୍ରାନ୍ତ ରିପୋର୍ଟକୁ ଅସ୍ୱୀକାର କରିବାର ସପ୍ତାହକ ପରେ ଏଭଳି ରିପୋର୍ଟ ପ୍ରସାରଣ ହୋଇଛି। ଶ୍ରୀ ଇସିବା ଗତ ମଙ୍ଗଳବାର ଦିନ କହିଥିଲେ, ଆମେରିକା ସହିତ ହୋଇଥିବା ଶୁଳ୍କ ଚୁକ୍ତିକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବାକୁ ସେ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ନିର୍ବାଚନ ପରାଜୟର ଦାୟିତ୍ୱରେ ସେ ଉପଯୁକ୍ତ ସମୟରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଶ୍ରୀ ଇସିବା ତାଙ୍କ ବିବୃତ୍ତିରେ କହିଥିଲେ। ପୁରୁଷ ଏସିଆକପ୍ ହକି ଚମ୍ପିୟନ୍ସିପ୍ର ଟାଇଟଲ୍ ହାସଲ ପାଇଁ ଭାରତ ଓ କୋରିଆ ମଧ୍ୟରେ ଆଜି ମୁକାବିଲା ହେବ। ବିହାରର ରାଜଗିରିଠାରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପୂର୍ବରୁ 3 ଏସିଆକପ୍ ଟାଇଟଲ୍ ହାସଲ କରିଥିବା ଭାରତୀୟ ଦଳ ଏବଂ ପୂର୍ବତନ ଚମ୍ପିୟନ୍ କୋରିଆ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ହେବ ବୋଲି ଆଶା କରାଯାଉଛି। ଚଳିତ ଏସିଆକପ୍ ହକି ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଅପରାଜୟ ରହିଛି। ସୁପର 4 ପର୍ଯ୍ୟାୟରେ ଭାରତ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆ ଏବଂ ଚୀନ୍କୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ଆଜିର ମ୍ୟାଚ୍ରେ ବିଜୟୀ ହେଲେ ଭାରତ ନେଦରଲ୍ୟାଣ୍ଡସ୍ ଏବଂ ବେଲ୍ଜିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ହକି ବିଶ୍ୱକପ୍ ପ୍ରତିଯୋଗିତା ପାଇଁ ନିଜର ସ୍ଥାନ ପକ୍କା କରିବ। ଟୁର୍ଣ୍ଣାମେଣ୍ଟର ତୃତୀୟ ସ୍ଥାନ ପାଇଁ ମାଲେସିଆ ଏବଂ ଚୀନ୍ ମଧ୍ୟରେ 5:00 ମ୍ୟାଚ୍ ଖେଳାଯିବ। ଉତ୍ତର ରେଳବାଇ ଆସନ୍ତାକାଲିଠାରୁ ଶ୍ରୀ ବୈଷ୍ଣୋଦେବୀ କଟ୍ରା ଷ୍ଟେସନ୍ ଏବଂ ସଙ୍ଗଲଦାନ ଷ୍ଟେସନ୍ ମଧ୍ୟରେ 5 ଟ୍ରେନ୍ ସେବା ଆରମ୍ଭ କରିବ। ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ରିଆସି ଏବଂ ରାମ୍ବନ ଅଞ୍ଚଳରେ ଫସି ରହିଥିବା ଯାତ୍ରୀମାନେ ସେମାନଙ୍କର ଗନ୍ତବ୍ୟସ୍ଥଳରେ ଏହି ଟ୍ରେନ୍ ଜରିଆରେ ପହଞ୍ଚପାରିବେ। ସଡ଼କ ସଂଯୋଗ ପୁନଃ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଏହି ଟ୍ରେନ୍ ସେବା ଯୋଗାଇ ଦିଆଯିବ ବୋଲି ଜଣାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶବ୍ୟାପୀ ଜନ ଆନ୍ଦୋଳନରେ ପରିଣତ ହୋଇଛି ସଣ୍ଡେଜନ୍ ସାଇକେଲ କାର୍ଯ୍ୟକ୍ରମ, କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ବିଶ୍ୱ ବାଣିଜ୍ୟ ସଂଗଠନ ସହିତ ଏକ ଉନ୍ମୁକ୍ତ, ନିରପେକ୍ଷ ଓ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛି ଭାରତ। ଆଜି ରାତିରେ ଦୃଶ୍ୟମାନ ହେବ ଚଳିତ ବର୍ଷର ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ। ଏବଂ ପୁରୁଷ ଏସିଆକପ୍ ହକି ଚମ୍ପିୟନ୍ସିପ୍ର ଟାଇଟଲ୍ ହାସଲ ପାଇଁ ଆଜି ଭାରତ କୋରିଆ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।